आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପହଲଗାମ ଆତଙ୍କବାଦୀ ଘଟଣାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ଅବସ୍ଥାପିତ ଭାରତୀୟ ସମୁଦାୟ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ଶୋଭାଯାତ୍ରା। ପରିସ୍ଥିତିର ମୁକାବିଲା ସମ୍ପର୍କରେ ସଚେତନ ସୃଷ୍ଟି କରିବା ଲାଗି ଆସନ୍ତାକାଲି ଦେଶର 244 ସ୍ଥାନରେ ହେବ ମକ୍ଡ୍ରିଲ୍। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଦ୍ୱିତୀୟଥର ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ କଲେ ଦ୍ୱିପାକ୍ଷିକ ଆଲୋଚନା। ଗଗନାୟନ ଅଭିଯାନର ସଫଳତା ସୁନିଶ୍ଚିତ କରିବା ଦିଗରେ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିବ କହିଲେ ବିଭାଗୀୟ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ପ୍ରତିଯୋଗିତାରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଗୁଜରାଟ ଟାଇଟନ୍ସ। ପହଲଗାମ ଆତଙ୍କବାଦୀ ଘଟଣା ବିରୋଧରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭାରତୀୟ ସମୁଦାୟ ପକ୍ଷରୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯାଇଛି। ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ସମୂହ ପ୍ରାର୍ଥନା ମଧ୍ୟ କରାଯାଇଛି। ଆତଙ୍କବାଦକୁ ପ୍ରତିହତ କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସାମୁହିକ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାଠାରେ ଜର୍ଜିଆର ଭାରତୀୟ ସମୁଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିରେ ଆମେରିକାର କଂଗ୍ରେସମ୍ୟାନ୍ ରିଚ୍ ମ୍ୟାକ୍ କର୍ମିକ୍ ଯୋଗଦେଇ ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ ଦେବା ସହ ଏହାକୁ ପ୍ରତିହତ କରିବା ନିମନ୍ତେ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିପରି ଚିକାଗୋର ଜୋମ୍ବର୍ଗସ୍ଠାରେ ନ୍ୟାସନାଲ୍ ଇଣ୍ଡିଆ ହବ୍ ପକ୍ଷରୁ ବିଭିନ୍ନ ଭାରତୀୟ ସଂଗଠନ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ। ନ୍ୟୁୟର୍କର ସେଣ୍ଟ ମ୍ୟାରିଜ୍ ଚର୍ଚ୍ଚଠାରେ ସାମୁହିକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା ଏବଂ ମୃତ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସ୍ପେନ୍ର ମାଡ୍ରିଦ୍ ଅନ୍ତର୍ଗତ ପ୍ଲାଜା ଡି କାଲାଓଠାରେ ଭାରତୀୟ ବଂଶୋଦ୍ଭବଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯାଇଥିଲା। କାନାଡ଼ାର ଟରଣ୍ଟୋଠାରେ ମଧ୍ୟ ପହଲଗାମ ଆତଙ୍କବାଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ସ୍ୱିଡେନ୍ଠାରେ ଆତଙ୍କବାଦର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଜଣାଇ ନୀରବ ପ୍ରାର୍ଥନା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବେସାମରିକ ପ୍ରତିରକ୍ଷା ପ୍ରସ୍ତୁତିର ମୂଲ୍ୟାଙ୍କନ ପାଇଁ ମକ୍ଡ୍ରିଲ୍ କରାଯିବ। ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶର 244 ବର୍ଗୀକୃତ ବେସାମରିକ ପ୍ରତିରକ୍ଷା ଜିଲ୍ଲାରେ ଆସନ୍ତାକାଲି ବେସାମରିକ ପ୍ରତିରକ୍ଷା ଅଭ୍ୟାସର ଆୟୋଜନ କରାଯିବ। ଶତ୍ରୁପକ୍ଷରୁ ଆକ୍ରମଣ ହେଲେ ନିଜକୁ ସୁରକ୍ଷିତ ରଖିବା ପାଇଁ ସାଧାରଣ ନାଗରିକ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରତିରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ଏଥିରେ ପ୍ରଶିକ୍ଷଣ ଦିଆଯିବ। ଏୟାର ରେଡ୍ ୱାର୍ଣ୍ଣିଂ ବ୍ୟବସ୍ଥାର ଫଳପ୍ରଦ ଆକଳନ କରିବା ଏବଂ ଭାରତୀୟ ବାୟୁସେନା ସହିତ ରେଡିଓ କମ୍ୟୁନିକେସନ୍ ଲିଙ୍କ୍ କାର୍ଯ୍ୟକ୍ଷମ କରିବା ସହିତ କଣ୍ଟ୍ରୋଲ୍ ରୁମ୍ଗୁଡ଼ିକର କାର୍ଯ୍ୟକାରିତା ପରୀକ୍ଷା କରିବ। ଓଡ଼ିଶାର 12 ସ୍ଥାନରେ ଆସନ୍ତାକାଲି ଅପରାହ୍ନ 4:00 ମକ୍ଡ୍ରିଲ୍ କରାଯିବ। ସେହିପରି ବିହାରର 6 ଜିଲ୍ଲା ପାଟନା ପୂର୍ଣ୍ଣିଆ କଟିହାର କିଷାନଗଞ୍ଜ ଆରରିଆ ଏବଂ ବେଗୁସରାଇଠାରେ ଆସନ୍ତାକାଲି ବେସାମରିକ ପ୍ରତିରକ୍ଷା ମକ୍ଡ୍ରିଲ୍ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିସ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି। ଶ୍ରୀ ଆଲବାନିସ୍ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିବାରୁ ଶ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରିତାକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଆଗାମୀ 5 ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାଗିଦାରିତା ସମ୍ପର୍କକୁ ତ୍ୱରାନ୍ୱିତ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ୀଭୂତ କରିବା କ୍ଷେତ୍ରରେ ଭାରତୀୟ ବଂଶୋଦ୍ଭବମାନଙ୍କର ଭୂମିକା ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗରେ ଉପରେ ମତ ବିନିମୟ କରିଥିଲେ। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସମୃଦ୍ଧ ଏବଂ ବିଭିନ୍ନ କ୍ଷେତ୍ରରେ ମୁକ୍ତ ଅବାଧ ଏବଂ ସ୍ଥିରତା ବଜାୟ ରଖିବା ଦିଗରେ କାର୍ଯ୍ୟ କରିବା ଲାଗି ଉଭୟ ନେତା ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଶ୍ରୀ ଆଲବାନିସ୍ଙ୍କୁ ଭାରତରେ ହେବାକୁ ଥିବା କ୍ୱାଡ୍ ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଛନ୍ତି। ମହାକାଶ ଏବଂ ଆଣବିକ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଗଗନାୟନ ଅଭିଯାନର ସଫଳତା ସୁନିଶ୍ଚିତ କରିବା ଦିଗରେ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି 2026 ଏକ ଉଲ୍ଲେଖନୀୟ ବର୍ଷ ହେବ। ସେହି ବର୍ଷରେ ଭାରତ ଉଭୟ ମହାକାଶ ଏବଂ ଗଭୀର ସମୁଦ୍ର ବିଷୟରେ ବ୍ୟାପକ ତଥ୍ୟ ସଂଗ୍ରହ କରିବ। ପିଏମ୍ ଗତିଶକ୍ତି ସ୍ୱାମିତ୍ୱ ସ୍କାର୍ଟ ସିଟିଜ୍ ଏବଂ ଅମୃତ ଆଦି ଜାତୀୟ କାର୍ଯ୍ୟକ୍ରମ ମାଧ୍ୟମରେ ମହାକାଶ ବିଜ୍ଞାନ ବିଭାଗ ମହାକାଶ ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତ ବିଭିନ୍ନ ନୂତନ ମଡେଲ କରିବ। ଏହିସବୁ ପ୍ରଯୁକ୍ତିବିଦ୍ୟା ରେଳବାଇ, ସ୍ୱାସ୍ଥ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ବିନିଯୋଗ କରାଯାଇପାରିବ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଇନ୍ସ୍ପେସ୍ ଇଣ୍ଟରଫେସ୍ ମାଧ୍ୟମରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ବୃଦ୍ଧି କରିବା ଉପରେ ଶ୍ରୀ ସିଂ ଗୁରୁତ୍ୱ ପ୍ରଦାନ କରିଥିଲେ। ଇସ୍ରୋର ଅଧ୍ୟକ୍ଷ ଡକ୍ଟର ଭି ନାରାୟଣନ୍ କହିଛନ୍ତି 2025 ମସିହା ଶେଷବେଳକୁ ପ୍ରଥମ ମାନବ ବିହୀନ ଗଗନାୟନ ଅଭିଯାନ ଆରମ୍ଭ ହେବା ସହିତ 2027 ମସିହା ପ୍ରାରମ୍ଭରେ ମାନବଯୁକ୍ତ ମିଶନ ହେବ। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଗ୍ଲୋବାଲ୍ ସ୍ୱେସ୍ ଏକ୍ସପ୍ଲୋରେସନ୍ କନ୍ଫରେନ୍ସ ଗ୍ଲେକ୍ସ 2025 ଆରମ୍ଭ ହେବ ବୋଲି ଶ୍ରୀ ନାରାୟଣନ୍ ସୂଚନା ଦେଇଛନ୍ତି। ଭାରତ ଏବଂ ସ୍ଲୋଭେନିଆ ମଧ୍ୟରେ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶଦାତା ଦଶମ ପର୍ଯ୍ୟାୟ ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ତନ୍ମୟ ଲାଲ୍ଙ୍କ ଅଧ୍ୟକ୍ଷତାରେ ଭାରତୀୟ ପ୍ରତିନିଧି ଦଳ ଏବଂ ସ୍ଲୋଭେନିଆ ପକ୍ଷରୁ ବୈଦେଶିକ ଏବଂ ୟୁରୋପୀୟ ବ୍ୟାପାର ମନ୍ତ୍ରଣାଳୟ ସଚିବ ମାର୍କୋ ଷ୍ଟୁସିନ୍ ବୈଠକରେ ଅଂଶଗ୍ରହଣ କରିଥିଲେ। ପରାମର୍ଶଦାତା ବୈଠକରେ ଭାରତ ଓ ସ୍ଲୋଭେନିଆ ମଧ୍ୟରେ ଦ୍ୱିପାକ୍ଷିକ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ସହ ଦ୍ୱିପାକ୍ଷିକ ସହଯୋଗକୁ ବ୍ୟାପକ କରିବା ଲାଗି ଆଲୋଚନା ହୋଇଥିଲା। ଉଭୟ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ମହାକାଶ ବିଜ୍ଞାନ, ଏଆଇ, ପ୍ରତିରକ୍ଷା, କୃଷି କ୍ଷେତ୍ରରେ ସହଯୋଗ ସ୍ଥାପନ କରିବା ଲାଗି ଆଲୋଚନା ହେବା ସହ ସାଂସ୍କୃତିକ ସମ୍ପର୍କ ଏବଂ ଉଭୟ ଦେଶର ନାଗରିକଙ୍କ ମଧ୍ୟରେ ମତ ବିନିମୟ ଜାରି ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ବିଷୟ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ସ୍ଲୋଭାନିଆର ସଚିବ ମାର୍କୋ ଷ୍ଟୁସିନ୍ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସୁପ୍ରିମକୋର୍ଟ ଆଜି ମହାରାଷ୍ଟ୍ରରେ ଆସନ୍ତା 4 ସପ୍ତାହ ମଧ୍ୟରେ ସ୍ୱାୟତ୍ତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ଲାଗି ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 2022 ମସିହା ପରଠାରୁ ରାଜ୍ୟରେ ସ୍ୱାୟତ୍ତ ନିର୍ବାଚନ ସ୍ଥଗିତ ରହିଛି। ଅନ୍ୟାନ୍ୟ ପଛୁଆବର୍ଗଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ନେଇ ରାଜ୍ୟରେ ମାଲିମକଦ୍ଦମା ଜାରି ରହିବା କାରଣରୁ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂଙ୍କ ଦ୍ୱାରା ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ ଅନ୍ୟାନ୍ୟ ପଛୁଆବର୍ଗ ସଂରକ୍ଷଣ ବ୍ୟବସ୍ଥା ସହ ସ୍ୱାୟତ୍ତ ନିର୍ବାଚନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ପହଲଗାମ୍ ଆତଙ୍କବାଦ ଆକ୍ରମଣ ଘଟଣା ପରେ ଭାରତ ପାକିସ୍ତାନ ଆନ୍ତର୍ଜାତିକ ସୀମାବର୍ତ୍ତୀ ଜାମ୍ମୁ କାଶ୍ମୀର ଅଞ୍ଚଳରେ ବସବାସ କରୁଥିବା ଚାଷୀମାନେ ସମୟ ପୂର୍ବରୁ ଶସ୍ୟ ଅମଳ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ଜମ୍ମୁ, ସାମ୍ବା, କାଠୁଆ ଜିଲ୍ଲା ଅନ୍ତର୍ଗତ 125,000 ହେକ୍ଟର ଚାଷଜମି ପାକିସ୍ତାନ ସୀମାରେଖା ନିକଟବର୍ତ୍ତୀ ଅଞ୍ଚଳରେ ରହିଛି। ଏହି ଅଞ୍ଚଳରେ ଥିବା ଟ୍ରେଭା, ଚଣ୍ଡୁଚାକ, ଘରାନା, ବୁଲାଚକ୍ ଏବଂ କାରୋଟନା କାଲାନ୍ ଗ୍ରାମର ଚାଷୀମାନେ ଶସ୍ୟମଳ ପାଇଁ ଦିନରାତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ପାଖାପାଖି 90% ଗହମ ଅମଳ ହୋଇସାରିଥିବା ସୂଚନା ମିଳିଛି। ସେଗୁଡ଼ିକୁ ପ୍ୟାକେଟ୍ କରି ମିଲ୍କୁ ପଠାଇବା ଲାଗି ବ୍ୟବସ୍ଥା କରାଯାଉଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ଶୀଘ୍ର ଅମଳ କାର୍ଯ୍ୟ ସାରିବା ଲାଗି ସତର୍କ କରିଦିଆଯାଇଛି। ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଆଜି ଏକ ଯାତ୍ରୀବାହୀ ବସ୍ ଖାତ ମଧ୍ୟକୁ ଖସିପଡ଼ିବା ଫଳରେ ଜଣେ ସୁରକ୍ଷା କର୍ମୀଙ୍କ ସହ 4 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ 44 ଜଣ ଆହତ ହୋଇଛନ୍ତି। ବସ୍ଟି ଘାନିଗ୍ରାମରୁ ମେନ୍ଧାରକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଖାତ ମଧ୍ୟକୁ ଖସିପଡ଼ିଥିଲା। ଦୁର୍ଘଟଣାରେ 7 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେଥିମଧ୍ୟରୁ 5 ଜଣଙ୍କୁ ଜାମ୍ମୁସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏହି ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମ୍ଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ହେବ। ଟସ୍ ଜିତି ଗୁଜରାଟ ଟାଇଟାନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇ ଦଳ 14 ପଏଣ୍ଟ ପାଇ ତୃତୀୟ ସ୍ଥାନରେ ଥିବାବେଳେ ଗୁଜରାଟ 14 ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ ପଞ୍ଜାବ 15 ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ପହଲଗାମ୍ ଆତଙ୍କବାଦୀ ଘଟଣାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅବସ୍ଥାପିତ ଭାରତୀୟ ସମୁଦାୟ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ଶୋଭାଯାତ୍ରା, ପରିସ୍ଥିତିର ମୁକାବିଲା ସମ୍ପର୍କରେ ସଚେତନ ସୃଷ୍ଟି କରିବା ଲାଗି ଆସନ୍ତାକାଲି ଦେଶର 244 ସ୍ଥାନରେ ହେବ ମକ୍ଡ୍ରିଲ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଦ୍ୱିତୀୟ ଥର ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ କଲେ ଦ୍ୱିପାକ୍ଷିକ ଆଲୋଚନା, ଗଗନାୟନ ଅଭିଯାନର ସଫଳତା ସୁନିଶ୍ଚିତ କରିବା ଦିଗରେ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିବ କହିଲେ ବିଭାଗୀୟ ମନ୍ତ୍ରୀ, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ପ୍ରତିଯୋଗିତାରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।